ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজর এই শুভ অবসরের আমার পথ প্রদর্শিকা বেতার অনুষ্ঠান পক্ষ আপনার হার্দিক অভিনন্দন ও আন্তরিক প্রীতি শুভেচ্ছা জ্ঞাপন করুছ। প্রভু যীশু বিষয় অধিক জাঁয়া নিমন্তে আপনার আগ্রহ দেখি বিশেষ খুশি। কেবল সেটি নুহে, আপনার হৃদয়স্পর্শী সাক্ষ্য নিমন্তে বিশেষ ধন্যবাদ। কেবল সেটি নুহে, আপনার আগ্রহ তথা উৎসাহ দেখি আমি বিশেষ আনন্দিত। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆଉ ଏହି ସମୟରେ ଶ୍ରୋତାବନ୍ଧୁମାନଙ୍କର ପ୍ରାର୍ଥନାର ଅନୁରୋଧ ଆଣି ପ୍ରଭୁଙ୍କ ନିକଟ ରଖିବା। ଆସନ୍ତୁ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟଜୀବିତ ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଛି ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ, ତୁମର ଆଶୀର୍ବାଦ ଅନୁଗ୍ରହ ମଙ୍ଗଳଦାନ ପାଇଁ। ପ୍ରଭୁ ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କହିବା ପାଇଁ ଯାଉଅଛ। ଆମ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ବିଶେଷରେ ପ୍ରଭୁ ଏଲିଓ ମାଝିଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ ତୁମେ ତାଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ, ତାଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କର। ଅଞ୍ଜଳି ମାଝିଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ ତାଙ୍କର ପରୀକ୍ଷାରେ ତୁମେ ତାଙ୍କୁ ସଫଳତା ଦେଇ ତୁମରି ଗୌରବ ମହିମା ପାଇଁ ପ୍ରଭୁ ତୁମେ ତାଙ୍କୁ ସୁରକ୍ଷା କର। ସେହିପରି ଭଗବାନ ଖିଲୁଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ ପ୍ରଭୁ, ତାଙ୍କୁ ତୁମେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ, ତାଙ୍କ ପରିବାରକୁ ମଧ୍ୟ ବର୍ଦ୍ଧିଷ୍ଣୁ କରାଅ, ତାଙ୍କ ମଣ୍ଡଳୀକୁ ମଧ୍ୟ ବର୍ଦ୍ଧିଷ୍ଣୁ କରାଅ। ଏହି ସମସ୍ତ ପରିବାରଗୁଡ଼ିକୁ ତୁମେ ଆଶୀର୍ବାଦ କରି ସୁରକ୍ଷା ପ୍ରଦାନ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ 4 ପର୍ବର 6 ପଦଟିକୁ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇବା ପାଇଁ ଚାହେଁ ଯେ ପ୍ରେରିତ ପାଉଲ ଆନନ୍ଦ କରିବା ନେଇ କହନ୍ତି, କାରଣ ଆନନ୍ଦ ହେଉଛି ଶକ୍ତିର ଉତ୍ସ। କେବଳ ସେତିକି ନୁହେଁ, ସେ ମଧ୍ୟ ପ୍ରାର୍ଥନା କରିବା ବିଷୟ ନେଇ କହିବା ପାଇଁ ଯାଉଅଛନ୍ତି, କାରଣ ପ୍ରାର୍ଥନା ମଧ୍ୟ ଶକ୍ତିର ଉତ୍ସ। ତେବେ ଆସନ୍ତୁ ଫିଲିପିୟ 4 ପର୍ବର 6 ପଦଟିକୁ ପାଠ କରିବା। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ଦେଖନ୍ତୁ, ପାଉଲ ଯେତେବେଳେ କହନ୍ତି କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ ବୋଲି, ସେତେବେଳେ ସେ କହିବାକୁ ଚାହାନ୍ତି କୌଣସି ବିଷୟରେ ବ୍ୟସ୍ତ ହୁଅ ନାହିଁ, କିମ୍ବା ଅତ୍ୟନ୍ତ ଉତ୍କଣ୍ଠିତ ହୁଅ ନାହିଁ। ଘଟଣା ହେଉଛି ଯେ ପାଉଲ ଏଠାରେ ଦୁଇଟି ଅନିଶ୍ଚିତ ସର୍ବନାମ ଉପରେ କିଛି ଖେଳ ଖେଳିବା ପରି ଜଣାଯାଆନ୍ତି, କୌଣସି ବିଷୟରେ ନୁହେଁ ଓ ପ୍ରତ୍ୟେକ ବିଷୟରେ। ପ୍ରଭୁଙ୍କର ଜଣେ ଦାସ ଏହିପରି କହନ୍ତି, କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, ପ୍ରତ୍ୟେକ ବିଷୟରେ ପ୍ରାର୍ଥନା କର। ପ୍ରାର୍ଥନା ହେଉଛି ଶକ୍ତିର ଗୁପ୍ତ ରହସ୍ୟ। ପାଉଲ କହନ୍ତି କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ। ଏହି ଫିଲିପିୟ ଚାରିପର୍ବର ଚାରିପଦରେ ଈଶ୍ୱର ଆମମାନଙ୍କୁ ଏକ ନୂତନ ଆଜ୍ଞା ପ୍ରଦାନ କରିଅଛନ୍ତି, ଆନନ୍ଦ କର। ବର୍ତ୍ତମାନ ଏଠାରେ ଆଉ ଏକ ଆଜ୍ଞା ପ୍ରଦାନ କରନ୍ତି, କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, ପ୍ରତ୍ୟେକ ବିଷୟରେ ପ୍ରାର୍ଥନା କର। ତେବେ ପାଉଲ ଯେତେବେଳେ କହନ୍ତି କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, ତାହେଲେ ସେ କ'ଣ କହିବା ପାଇଁ ଚାହାନ୍ତି? ଯେ ଆମେ ଆମ ଜୀବନରେ ବାସ୍ତବତାର ସମ୍ମୁଖୀନ ହେବା ନାହିଁ। ଆମକୁ କ'ଣ ବିଶ୍ୱାସ କରିବାକୁ ହେବ ଯେ ପାପ ବାସ୍ତବ ନୁହେଁ, ଅସୁସ୍ଥତା କ'ଣ ବାସ୍ତବ ନୁହେଁ, ସମସ୍ୟା କ'ଣ ବାସ୍ତବ ନୁହେଁ? ଆମକୁ କ'ଣ ଏହିସବୁ ବିଷୟକୁ ଉପେକ୍ଷା କରିବାକୁ ହେବ? ନୁହେଁ। ପାଉଲ କହନ୍ତି ଯେ ଆମେ କୌଣସି ବିଷୟରେ ଚିନ୍ତିତ ହେବା ଆବଶ୍ୟକ ନାହିଁ, କାରଣ ଆମକୁ ପ୍ରତ୍ୟେକ ବିଷୟରେ ପ୍ରାର୍ଥନା କରିବାକୁ ଅଛି। ଇଂରାଜୀ ଭାଷାରେ ନଥିଂ ଶବ୍ଦଟି ପୂରାପୂରି ବର୍ଜନକାରୀ ଶବ୍ଦ, ଏହା ପ୍ରତ୍ୟେକ ବିଷୟକୁ ପରିତ୍ୟାଗ କରେ। ତେବେ ଲେଖା ଅଛି କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, ଏହା ହେଉଛି ଏକ ଆଜ୍ଞା। କିନ୍ତୁ ମୁଁ ସ୍ୱୀକାର କରେ ଯେ ବେଳେବେଳେ ମୁଁ ଚିନ୍ତିତ ହେବା ଦ୍ୱାରା ଏହି ଆଜ୍ଞାକୁ ଲଙ୍ଘନ କରେ। କିନ୍ତୁ ଆମ୍ଭେମାନେ କୌଣସି ବିଷୟରେ ଚିନ୍ତିତ ନ ହେବାର କାରଣ ହେଉଛି ଆମ୍ଭେମାନେ ପ୍ରତ୍ୟେକ ବିଷୟ ନିମନ୍ତେ ପ୍ରାର୍ଥନା କରିବାକୁ ଅଛି, କାରଣ ଆମ୍ଭେମାନେ କୌଣସି ବିଷୟରେ ଚିନ୍ତିତ ହେବା ଦ୍ୱାରା କିଛି କରିପାରିବା ନାହିଁ। କିଛି କରିପାରିବେ କି? ଆମ୍ଭେମାନେ କୌଣସି ବିଷୟରେ ଚିନ୍ତିତ ନ ହେବାର ଅର୍ଥ ହେଉଛି ଆମ୍ଭେମାନେ ଆମ୍ଭମାନଙ୍କ ଜୀବନର ପ୍ରତ୍ୟେକ ବିଷୟ ନିମନ୍ତେ ପ୍ରଭୁଙ୍କୁ ଜଣାଇବାକୁ ହେବ। କୌଣସି ବିଷୟ ଛାଡ଼ିଦେବା ଉଚିତ ନୁହେଁ। କିଛି ବର୍ଷ ପୂର୍ବେ ଜଣେ ଭାଇ ଏହି ପ୍ରଶ୍ନ କରିଥିଲେ, ଆମେ କ'ଣ ଆମ ଜୀବନରେ କ୍ଷୁଦ୍ର ବିଷୟ ନିମନ୍ତେ ପ୍ରଭୁଙ୍କୁ ଜଣାଇବା ଉଚିତ? ତେବେ ମୁଁ ତାହାଙ୍କୁ କହିଲି, ଆପଣଙ୍କ ଜୀବନରେ ଏପରି କୌଣସି ବିଷୟ ରହିଅଛି ଯାହାକି ଈଶ୍ୱରଙ୍କ ଦୃଷ୍ଟିରେ ବହୁତ ବଡ଼? ଆମେ ଯେତେବେଳେ କହୁ ଯେ ଆମେ ଆମର ବଡ଼ ସମସ୍ୟା ଈଶ୍ୱରଙ୍କ ନିକଟକୁ ନେଉ ବୋଲି, ସେତେବେଳେ ଆମେ ତାହା କ'ଣ ବୁଝୁ? ସେହିସବୁ ଈଶ୍ୱରଙ୍କ ନିକଟରେ କ୍ଷୁଦ୍ର ବିଷୟ, ଆଉ ଆମେ ଯାହାକୁ କ୍ଷୁଦ୍ର ବିଷୟ ବୋଲି କହୁ ତାହାକୁ ମଧ୍ୟ ଆମେ ତାହାଙ୍କ ନିକଟକୁ ଆଣୁ ବୋଲି ସେ ଚାହାନ୍ତି। ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମେ ପ୍ରାର୍ଥନାର ସହିତ ପ୍ରତ୍ୟେକ ବିଷୟକୁ ତାହାଙ୍କ ନିକଟକୁ ଆଣିବା ନିମନ୍ତେ ଅଭ୍ୟାସ କରିବା ଦରକାର। କୌଣସି ବିଷୟକୁ ଛାଡ଼ିଦେବା ଉଚିତ ନୁହେଁ। ମୁଁ ଯେତେବେଳେ ଏପରିକି ଘରୁ ବାହାରେ କିଛି ସମୟ ପାଇଁ, ସେହି ସମୟରେ ମଧ୍ୟ ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନାରେ ନିଜକୁ ସମର୍ପଣ କରି ବାହାରିଥାଏ। ଆମମାନଙ୍କର ପ୍ରତ୍ୟେକ ବିଷୟ ଆମେ ତାହାଙ୍କୁ ଜଣାଇବା ଉଚିତ, ଏପରିକି ଯାହା ଆମେ କ୍ଷୁଦ୍ର ବିଷୟ ବୋଲି ମନେ କରୁ ତାହା ମଧ୍ୟ ଆମେ ତାହାଙ୍କୁ ଜଣାଇବା ଉଚିତ। ଆମେ ପ୍ରତ୍ୟେକ ବିଷୟ ନିମନ୍ତେ ପ୍ରାର୍ଥନା କରିବା ଉଚିତ। ଏଠାରେ ମୁଁ ପ୍ରଭୁଙ୍କର ଜଣେ ମହାନ ଭକ୍ତଙ୍କର ଉକ୍ତିକୁ ଆଣି ଉପସ୍ଥାପିତ କରିବାକୁ ଚାହେଁ, ଯାହାକି ପାଉଲଙ୍କର ଉକ୍ତିକୁ ସମର୍ଥନ କରେ, ଯେତେବେଳେ ସେ କହିଲେ ପ୍ରତ୍ୟେକ ବିଷୟ ନିମନ୍ତେ ପ୍ରାର୍ଥନା କର। ତେବେ ଉକ୍ତିଟି ଏହି ପ୍ରକାର ଥିଲା, ଯେପରି ଜଣେ ତାହାର ପ୍ରିୟ ବନ୍ଧୁଙ୍କ ନିକଟରେ ତାହାର ହୃଦୟର ସମସ୍ତ ଆନନ୍ଦ ଓ ଯନ୍ତ୍ରଣା ତଥା ଦୁଃଖକୁ ଅଜାଡ଼ି ଦିଏ, ସେହିପରି ଆପଣଙ୍କ ହୃଦୟରେ ଯାହାସବୁ ରହିଅଛି ତାହା ଈଶ୍ୱରଙ୍କୁ ଜଣାନ୍ତୁ। ଆପଣଙ୍କର ସମସ୍ୟାକୁ ତାହାଙ୍କୁ ଜଣାନ୍ତୁ, ଯେପରି ସେ ଆପଣଙ୍କୁ ସାନ୍ତ୍ୱନା ଦେବାକୁ ପାରନ୍ତି। ଆପଣଙ୍କର ଆନନ୍ଦ ସବୁ ତାହାଙ୍କୁ ଜଣାନ୍ତୁ, ଯେପରି ସେ ସେହିସବୁ ସୁସ୍ଥିର କରିବାକୁ ପାରନ୍ତି। ଆପଣଙ୍କର ବାଞ୍ଛା ସବୁ ତାହାଙ୍କୁ ଜଣାନ୍ତୁ, ଯେପରି ସେ ସେହିସବୁକୁ ସୂଚୀ କରିବାକୁ ପାରନ୍ତି। ଆପଣଙ୍କର ଅପସନ୍ଦ ସବୁ ତାହାଙ୍କୁ ଜଣାନ୍ତୁ, ଯେପରି ସେହିସବୁକୁ ଅଧିକାର କରିବା ନିମନ୍ତେ ସେ ଆପଣଙ୍କୁ ସାହାଯ୍ୟ କରିବାକୁ ପାରନ୍ତି। ଆପଣଙ୍କର ପ୍ରଲୋଭନର ବିଷୟ ସବୁ ତାହାଙ୍କୁ ଜଣାନ୍ତୁ, ଯେପରି ସେ ଆପଣଙ୍କୁ ତହିଁରୁ ରକ୍ଷା କରିବାକୁ ପାରନ୍ତି। ଆପଣଙ୍କ ହୃଦୟର କ୍ଷତ ସବୁ ତାହାଙ୍କୁ ଦେଖାନ୍ତୁ, ଯେପରି ସେ ସେହିସବୁ ସୁସ୍ଥ କରିବାକୁ ପାରନ୍ତି। ଉତ୍ତମ ବିଷୟ ପ୍ରତି ଆପଣଙ୍କର ଶୀତଳତାକୁ ପରିହାର କରନ୍ତୁ, ମନ୍ଦତା ପ୍ରତି ଆପଣଙ୍କର ଭ୍ରଷ୍ଟ ସ୍ୱାଦକୁ ପରିହାର କରନ୍ତୁ, ଆପଣଙ୍କର ଅସ୍ଥିରତାକୁ ପରିହାର କରନ୍ତୁ। ଆପଣଙ୍କର ଆତ୍ମପ୍ରେମ କିପରି ଆପଣଙ୍କୁ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ କରିବାକୁ ପ୍ରବର୍ତ୍ତାଏ, ଅସାର ବିଷୟସବୁ କିପରି ଆପଣଙ୍କୁ ଅବିଶ୍ୱସ୍ତ ହେବାକୁ ପ୍ରଲୋଭିତ କରେ, ଅହଂକାର କିପରି ଆପଣଙ୍କୁ ଆପଣଙ୍କ ସହିତରେ ଓ ଅନ୍ୟମାନଙ୍କ ସହିତରେ ଛଳନା କରେ, ସେହିସବୁ ତାହାଙ୍କୁ ଜଣାନ୍ତୁ। ଏହିପରି ଭାବେ ଆପଣ ଯଦି ଆପଣଙ୍କର ସମସ୍ତ ଦୁର୍ବଳତା, ଆବଶ୍ୟକତା, ସମସ୍ୟା ତାହାଙ୍କ ନିକଟରେ ଅଜାଡ଼ିଦେବେ, ତାହେଲେ କ'ଣ କହିବାକୁ ଅଛି, ତହିଁର ଅଭାବ ହେବ ନାହିଁ, ଆପଣ ବିଷୟବସ୍ତୁ ସମାପ୍ତ କରିପାରିବେ ନାହିଁ, ଏହା ନିୟମିତ ନୂତନୀକୃତ ହେଉଅଛି। ଲୋକମାନେ ଯେଉଁମାନଙ୍କର ପରସ୍ପର ମଧ୍ୟରେ କୌଣସି ବିଷୟ ଗୁପ୍ତ ହୋଇ ରହେ ନାହିଁ, ସେମାନେ କଥାବାର୍ତ୍ତା କରିବା ନିମନ୍ତେ ବିଷୟସବୁ ଆବଶ୍ୟକ କରନ୍ତି ନାହିଁ। ସେମାନେ ସେମାନଙ୍କର କଥାକୁ ଗୁରୁତ୍ୱର ମଣନ୍ତି ନାହିଁ, କାରଣ ଲୁଚାଇ ରଖିବା ନିମନ୍ତେ କିଛି ନଥାଏ, କିମ୍ବା କିଛି କହିବା ନିମନ୍ତେ ସେମାନଙ୍କୁ ଆଉ ଖୋଜିବାକୁ ପଡ଼େ ନାହିଁ। ସେମାନେ ହୃଦୟର ପୂର୍ଣ୍ଣତାରୁ କଥା କହନ୍ତି, ସେମାନେ ଯାହା ଭାବନ୍ତି ତାହା ବିଚାର ନ କରି କହିପକାନ୍ତି। ଯେଉଁମାନେ ଈଶ୍ୱରଙ୍କ ସହିତ ଏହିପରି ପରିଚିତ ତଥା ଖୋଲାଖୋଲି ସମ୍ପର୍କ ସ୍ଥାପନ କରନ୍ତି ସେମାନେ ଧନ୍ୟ। ମୁଁ ଏହି ବିଷୟକୁ ସଦାସର୍ବଦା ସ୍ମରଣ କରେ ଓ ଏହାକୁ ଅଧ୍ୟୟନ କରେ। ହୋଇପାରେ ଆପଣ ମୋର ଏହିପରି କଥାରେ ମୋ ପ୍ରତି ଭିନ୍ନ ପ୍ରକାରର ମନୋଭାବ ପୋଷଣ କରିପାରନ୍ତି, ଯେତେବେଳେ କି ମୁଁ ଏହା ପ୍ରକାଶ କରେ ଯେ ମୁଁ ପ୍ରାର୍ଥନାର ସହିତ ମୋର ସମସ୍ତ ଭାର ପ୍ରଭୁଙ୍କ ନିକଟରେ ରଖେ, କିନ୍ତୁ ମୁଁ ସ୍ୱୀକାର କରେ ଯେ ମୁଁ ତାହାଙ୍କ ନିକଟରେ ସମସ୍ତ ବିଷୟ ରଖିବା ପରେ ଯେତେବେଳେ ମୁଁ ପ୍ରାର୍ଥନା ଶେଷ କରେ, ମୁଁ ପୁନର୍ବାର ସେହିସବୁ ସମସ୍ୟାକୁ ମୋ ଉପରେ ଲଦିଦେଇ ମୁଁ ପୁନର୍ବାର ସେହି ବୋଝର ସହିତ ଆଗେଇ ଚାଲେ, ଆଉ ତାହା ହିଁ ହେଉଛି ମୋର ସମସ୍ୟା। କିନ୍ତୁ ପ୍ରଭୁ ଚାହାନ୍ତି ଆମେ ଯେପରି ତାହାଙ୍କ ଉପରେ ବିଶ୍ୱାସ କରୁ, ଯେପରି ଆମେ କୌଣସି ବିଷୟରେ ଚିନ୍ତିତ ନ ହେଉ, ମାତ୍ର ପ୍ରତ୍ୟେକ ବିଷୟ ନିମନ୍ତେ ପ୍ରାର୍ଥନା କରୁ। ମୁଁ ଆପଣଙ୍କୁ କହିପାରେ ଯେ ବୃକ୍ଷରେ ଏକ ପକ୍ଷୀ ମୁକ୍ତ ଥିବା ପରି ମୁଁ ମଧ୍ୟ ମୁକ୍ତ ଅଟେ, ମହୁମାଛି ମହୁ ସଂଗ୍ରହ କରିବା ପରି ମୁଁ ମୁକ୍ତ ଅଟେ। ସେହି ପ୍ରକାରେ ସେ ଚାହାନ୍ତି ଆମମାନେ ଯେପରି ମୁକ୍ତ ଭାବେ ବିଚରଣ କରୁ। ଆମର ବାରିପଟ ବଗିଚାରେ ଚଢ଼େଇଟିଏ ଥିଲା, ସେ ଆମ ବଗିଚାରୁ ଫଳ ଖାଏ, କିନ୍ତୁ ମୁଁ ଭାବେ ତାର ଗୀତ ନିମନ୍ତେ ତାହାକୁ କିଛି ଦେଲେ ଭଲ ହେବ, ଯାହାକି ସେ ମୋ ନିମନ୍ତେ ରାତିରେ ଗାଏ। କିନ୍ତୁ ମୁଁ ଲକ୍ଷ୍ୟ କରିବାକୁ ପାରିଲି ଯେ ସେ ପ୍ରକୃତିରେ ମୋ ପାଇଁ ଗୀତ ଗାଏ ନାହିଁ। ମୁଁ ଭାବେ ନାହିଁ ଯେ ମୁଁ ଶୁଣୁଛି କି ନ ଶୁଣୁଛି, ସେହି ବିଷୟ ପ୍ରତି ସେ ଧ୍ୟାନ ଦିଏ, କିନ୍ତୁ ତାହାର ଏକ ସାଥୀ ଥିଲା ଯେ କି କେତେକ ଅଣ୍ଡା ଉପରେ ବସୁଥିଲା, ଆଉ ଏହିପରି କେତେକ ଅଣ୍ଡା ଉପରେ ବସି ରହିବା ଏକ ବ୍ୟସ୍ତତାର କାର୍ଯ୍ୟ ଥିଲା। ତେଣୁକରି ଏହି ପକ୍ଷୀଟି ତାହାର ସାଥୀ ନିମନ୍ତେ ବା ସ୍ତ୍ରୀ ନିମନ୍ତେ ରାତିସାରା ଗୀତ ଗାଏ। ଅନ୍ୟଦିନ ପ୍ରାୟ ଭୋର ସମୟରେ ଉଠି ଦେଖେ ତ ସେ ତାହାର ସ୍ତ୍ରୀ ନିମନ୍ତେ ଗୀତ ଗାଉଅଛି, କେତେ ସୁନ୍ଦର ତାହାର ସ୍ୱର। ମୁଁ ବଗିଚା ମଧ୍ୟରେ ବୁଲୁ ବୁଲୁ ସେହି ପକ୍ଷୀଟିକୁ ଲକ୍ଷ୍ୟ କଲି, ସେ ମୋ ପ୍ରତି ହେୟଜ୍ଞାନ କରି ସେହି ବାଦାମ ଗଛ ଉପରକୁ ସିଧା ଉଡ଼ିଗଲା ଓ ବାଦାମ ଖାଇବାକୁ ଆରମ୍ଭ କଲା। ସେ ତାହା ଖାଇବା ନିମନ୍ତେ ମୋ ପାଖରୁ କୌଣସି ଅନୁମତି ନେଇନଥିଲା, ସେ ମୁକ୍ତ ଭାବରେ ବିଚରଣ କରୁଥିଲା, ଖାଦ୍ୟ ନିମନ୍ତେ ସେ ଚିନ୍ତିତ ନଥିଲା, କିଛି ଖୋଜି ଖାଇବା ନିମନ୍ତେ ସେ ଚିନ୍ତିତ ନଥିଲା। ସେ ଜାଣିଥିଲା ସେହିସବୁ ଫଳଗୁଡ଼ିକ ତାହା ନିମନ୍ତେ ସେଠାରେ ରହିଥିବ। ପ୍ରିୟ ବନ୍ଧୁ, ଆମେ କ'ଣ ଈଶ୍ୱରଙ୍କ ଉପରେ ସେହିପରି ବିଶ୍ୱାସ କରୁ କି? କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, ମାତ୍ର ପ୍ରତ୍ୟେକ ବିଷୟ ନିମନ୍ତେ ପ୍ରାର୍ଥନା କର। ସେ କହନ୍ତି, କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ। ପାଉଲ କହନ୍ତି ଯେ ଆମମାନେ କୌଣସି ବିଷୟରେ ଚିନ୍ତା କରିବା ଉଚିତ ନୁହେଁ, କାରଣ ଆମମାନଙ୍କୁ ସମସ୍ତ ବିଷୟରେ ପ୍ରାର୍ଥନା କରିବାକୁ ଅଛି। ଆମେ ଚିନ୍ତା କରିବା ପରିବର୍ତ୍ତେ ପ୍ରାର୍ଥନା କରିବା ଉଚିତ, କିନ୍ତୁ ମନୁଷ୍ୟର ଦୁର୍ବଳତା ହେଉଛି ଯେ ସେ ପ୍ରାର୍ଥନା କରିବା ପରିବର୍ତ୍ତେ ଚିନ୍ତା କରେ। ଏହା ହିଁ ହେଉଛି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ପାଉଲଙ୍କର ଆଦେଶ, କାରଣ ପ୍ରାର୍ଥନା ଦ୍ୱାରା ଅସାଧ୍ୟ ବିଷୟ ସାଧନ ହୋଇଥାଏ, ଅସମ୍ଭବ ସମ୍ଭବ ହୋଇଥାଏ, କାରଣ ପ୍ରାର୍ଥନା ହେଉଛି ଶକ୍ତିର ଗୁପ୍ତ ରହସ୍ୟ। ଖ୍ରୀଷ୍ଟ ବିଶ୍ୱାସୀ ପ୍ରାର୍ଥନା ଦ୍ୱାରା ଶକ୍ତିପ୍ରାପ୍ତ ହୋଇଥାଏ। ପାଉଲ ଯେତେବେଳେ କହନ୍ତି ଯେ ସମସ୍ତ ବିଷୟରେ ପ୍ରାର୍ଥନା କର ବୋଲି, ସେତେବେଳେ ସେ କହନ୍ତି ଯେ ଆମେ ପ୍ରଭୁଙ୍କ ନିକଟରେ ସମସ୍ତ ବିଷୟ ଜଣାଇବା ଉଚିତ, ଆମେ କୌଣସି ବିଷୟ ଛାଡ଼ିବା ଉଚିତ ନୁହେଁ, ଏପରିକି ପ୍ରତ୍ୟେକ ଛୋଟ ଅଥବା ବଡ଼ ବିଷୟକୁ ମଧ୍ୟ ତାହାଙ୍କ ନିକଟରେ ଜଣାଇବା ଉଚିତ। ଆମେ ଜାଣି ରଖିବା ଉଚିତ ଯେ ଆମେ ଯେଉଁ ବିଷୟକୁ ବଡ଼ ବୋଲି ଭାବୁ ପ୍ରଭୁ ସେପରି ଭାବନ୍ତି ନାହିଁ, ତାଙ୍କ ଦୃଷ୍ଟିରେ କୌଣସି ବିଷୟ ବଡ଼ ନୁହେଁ, ବଡ଼ ବିଷୟ ଛୋଟ ଓ ଛୋଟ ବିଷୟ ମଧ୍ୟ ଛୋଟ। ତେଣୁ ଆମେ ଆମ ଜୀବନର ପ୍ରତ୍ୟେକଟି ବିଷୟ ପ୍ରଭୁଙ୍କ ନିକଟରେ ଜଣାଇବା ଉଚିତ। ପ୍ରଭୁ ଚାହାନ୍ତି ଆମେ ଯେପରି ପ୍ରତ୍ୟେକଟି ବିଷୟ ନିମନ୍ତେ ତାହାଙ୍କ ଉପରେ ନିର୍ଭର କରୁ, ଯେପରି ଆମେ କୌଣସି ବିଷୟରେ ଚିନ୍ତିତ ନ ହୋଇ ତାହାଙ୍କ ନିକଟରେ ପ୍ରତ୍ୟେକଟି ବିଷୟ ନିମନ୍ତେ ପ୍ରାର୍ଥନା କରିବାକୁ ପାରୁ ଓ ଚିନ୍ତାରୁ ମୁକ୍ତ ହେଉ। ପାଉଲ କହନ୍ତି, ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ଏହା ହିଁ ହେଉଛି ପ୍ରାର୍ଥନାର ମୂଳଦୁଆ, ଯାହାକି ବିଶ୍ୱାସ, କାରଣ ବିଶ୍ୱାସ କରିବା ଦ୍ୱାରା ଆମେ ଧନ୍ୟବାଦ ସହ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିପାରିବା। ମନୁଷ୍ୟ କେତେବେଳେ ଧନ୍ୟବାଦ ଦିଏ? କୌଣସି ସାହାଯ୍ୟ ବା ବିଷୟ ପ୍ରାପ୍ତ ହେବା ପରେ ଧନ୍ୟବାଦ ଦିଏ। ତେଣୁ ସେହିପରି ଭାବେ ଆମେମାନେ ଯାହାସବୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ ସେହିସବୁ ପାଇଅଛୁ ବୋଲି ବିଶ୍ୱାସ କରି ଧନ୍ୟବାଦ ସହ ପ୍ରାର୍ଥନା କରିବା ଉଚିତ। ପ୍ରାର୍ଥନା ବିଶ୍ୱାସ ଉପରେ ଆଧାରିତ ଓ ବିଶ୍ୱାସ ଈଶ୍ୱରଙ୍କ ବାକ୍ୟ ଉପରେ ଆଧାରିତ। ସେଥିପାଇଁ ରୋମିଓ 10 17 ପଦରେ ଲେଖା ଅଛି, ଅତଏବ ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ହୁଏ। ପ୍ରିୟ ବନ୍ଧୁ, ପ୍ରାର୍ଥନା ବିଶ୍ୱାସ ଉପରେ ଆଧାରିତ ଆଉ ବିଶ୍ୱାସ ଈଶ୍ୱରଙ୍କ ବାକ୍ୟ ଉପରେ ଆଧାରିତ। ବର୍ତ୍ତମାନ ସେ କହନ୍ତି, ଆପଣ ଯେତେବେଳେ ଏକ ଅନୁରୋଧ ସହିତ ଈଶ୍ୱରଙ୍କ ନିକଟକୁ ଯାଆନ୍ତି ସେତେବେଳେ ତାହାଙ୍କୁ ଧନ୍ୟବାଦ ଦିଅନ୍ତୁ, ସେହି କ୍ଷଣି ତାହାଙ୍କୁ ଧନ୍ୟବାଦ ଦିଅନ୍ତୁ। ଏହାର ଅର୍ଥ ଆପଣ ବିଶ୍ୱାସ କରନ୍ତୁ ଯେ ଆପଣ ଯାହା ପ୍ରାର୍ଥନା କରିବା ପାଇଁ ଯାଉଅଛନ୍ତି ତାହା ଆପଣ ପାଇଅଛନ୍ତି। ମୁଁ ଜାଣେ କେତେକ ସମାଲୋଚକମାନେ ଅଛନ୍ତି ଯେଉଁମାନେ କହନ୍ତି, ଆପଣ ଯେତେବେଳେ ଆପଣଙ୍କ ପ୍ରାର୍ଥନାର ଉତ୍ତର ପାଆନ୍ତି ସେତେବେଳେ ଆପଣ ଯାଇ ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ। ତେବେ ପାଉଲ ଯାହା କହନ୍ତି ତାହା ତାହା ନୁହେଁ। ପାଉଲ ଅତି ପରିଷ୍କାର ଭାବେ କହନ୍ତି ଯେ ଆପଣ ଯେତେବେଳେ ପ୍ରାର୍ଥନା କରିବାକୁ ଯାଆନ୍ତି ଠିକ୍ ସେହି ସମୟରେ ଆପଣ ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ, ଯେହେତୁ ସେ ଆପଣଙ୍କର ପ୍ରାର୍ଥନା ଶୁଣିଅଛନ୍ତି ଓ ଉତ୍ତର ଦେଇଅଛନ୍ତି। ତେଣୁ ପାଉଲ ଏଠାରେ କହିବାକୁ ଚାହାନ୍ତି ଯେ ଆପଣ ଯେତେବେଳେ ପ୍ରାର୍ଥନା କରନ୍ତି ଠିକ୍ ସେହି ସମୟରେ ଈଶ୍ୱର ଯେ ଆପଣଙ୍କର ପ୍ରାର୍ଥନା ଶୁଣିଅଛନ୍ତି ଓ ଆପଣଙ୍କ ପ୍ରାର୍ଥନାର ଉତ୍ତର ଦେଇଅଛନ୍ତି, ଏହା ବିଶ୍ୱାସ କରି ଆପଣ ଧନ୍ୟବାଦ କରିବା ଉଚିତ। ବୋଧବି ଆପଣ ଭାବୁଥାଇ ପାରନ୍ତି ଯେ କିନ୍ତୁ ଈଶ୍ୱର ମୋହର ପ୍ରାର୍ଥନାର ଉତ୍ତର ଦେଇ ନ ପାରନ୍ତି, କାରଣ ଏହିପରି ମୋହର ଅନେକ ପ୍ରାର୍ଥନାର ଉତ୍ତର ମୁଁ ପାଇନାହିଁ। କିନ୍ତୁ ପ୍ରିୟ ବନ୍ଧୁ, ଏପରି କୌଣସି ପ୍ରାର୍ଥନା ନାହିଁ ଯାହାକି ଈଶ୍ୱର ଶୁଣି ନ ପାରନ୍ତି ବା ତହିଁର ଉତ୍ତର ଦେଇ ନ ପାରନ୍ତି, ମାତ୍ର ଈଶ୍ୱର ଆମମାନଙ୍କ ପ୍ରତ୍ୟେକଟି ପ୍ରାର୍ଥନାର ଉତ୍ତର ଦିଅନ୍ତି। ମାତ୍ର ଯାହା ଆମମାନଙ୍କ ନିମନ୍ତେ ମଙ୍ଗଳଜନକ ଓ ଉପକାରକ ଓ ପ୍ରୟୋଜନ ଓ ତାହାଙ୍କର ଇଚ୍ଛା ଅନୁମୋଦିତ, ସେ ସେହି ପ୍ରାର୍ଥନାର ଉତ୍ତର ଆମମାନଙ୍କୁ ଦିଅନ୍ତି ଓ ତହିଁର ଉତ୍ତର ହଁ ହୋଇଥାଏ। କିନ୍ତୁ ଯାହା ଆମ୍ଭମାନଙ୍କ ନିମନ୍ତେ ମଙ୍ଗଳଜନକ ବା ଉପକାରକ ବା ଈଶ୍ୱରଙ୍କ ଇଚ୍ଛା ଅନୁମୋଦିତ ନୁହେଁ, ସେହି ପ୍ରକାର ଉତ୍ତର ସେ ନାହିଁ ବୋଲି ଆମମାନଙ୍କୁ ପ୍ରଦାନ କରିଥାନ୍ତି। କିନ୍ତୁ ଆମ୍ଭେମାନେ ତାହା ଶୁଣିବାକୁ ବା ଗ୍ରହଣ କରିବାକୁ ପ୍ରସ୍ତୁତ ନଥାଉ ବା ଇଚ୍ଛା କରିନଥାଉ। ମାତ୍ର ତାହା ଆମ୍ଭମାନଙ୍କ ନିମନ୍ତେ ସବୁଠାରୁ ଉତ୍ତମ ଉତ୍ତର ବୋଲି ଆମମାନଙ୍କୁ ଗ୍ରହଣ କରିନେବାକୁ ହେବ, କାରଣ ଈଶ୍ୱର ତାହାଙ୍କର ଆଶ୍ରିତମାନଙ୍କର କେବେ ହେଲେ ଅମଙ୍ଗଳ କରନ୍ତି ନାହିଁ ବା ଅମଙ୍ଗଳ ଘଟାନ୍ତି ନାହିଁ ବା ଅମଙ୍ଗଳ ଚାହାନ୍ତି ନାହିଁ ବା ସେମାନଙ୍କୁ ନିରାଶ କରିବାକୁ ଚାହାନ୍ତି ନାହିଁ। ସେ ସଦାସର୍ବଦା ମଙ୍ଗଳ ସାଧନ କରିଥାନ୍ତି। ତେଣୁକରି ଆପଣ ଯେତେବେଳେ ଆପଣଙ୍କ ପ୍ରାର୍ଥନାର ଉତ୍ତର ନାହିଁ ବୋଲି ପାଆନ୍ତି, ତାହା ଆପଣଙ୍କର ମଙ୍ଗଳ ନିମନ୍ତେ ହୋଇଅଛି ବୋଲି ଆପଣଙ୍କୁ ବିଶ୍ୱାସ କରିବାକୁ ହେବ। ଅନେକ ସମୟରେ ମଧ୍ୟ ସେ ଆମମାନଙ୍କୁ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ମଧ୍ୟ ବିଳମ୍ବରେ ଦେଇଥାନ୍ତି, ତାଙ୍କର ଅଭିମତକୁ ଆମ୍ଭମାନଙ୍କ ଜୀବନ ମଧ୍ୟ ଦେଇ ସଫଳ କରିବା ନିମନ୍ତେ। ତେଣୁ ଆମ୍ଭମାନଙ୍କୁ ଅନେକ ସମୟରେ ବିଶ୍ୱାସର ସହିତ ତହିଁର ଉତ୍ତର ପାଇବା ନିମନ୍ତେ ଅପେକ୍ଷା କରିବାକୁ ହେବ। ଏହି ବିଷୟ ନେଇ ଏକ ଘରୋଇ ଦୃଷ୍ଟାନ୍ତ ମାଧ୍ୟମରେ ମୁଁ ଆପଣଙ୍କୁ ବୁଝାଇ ଦେବାକୁ ଚାହେଁ। ମୋର ଜଣେ ବନ୍ଧୁଙ୍କର ପିତା ଖ୍ରୀଷ୍ଟ ବିଶ୍ୱାସୀ ନଥିଲେ, କିନ୍ତୁ ସେ ଜଣେ ଉତ୍ତମ ପିତା ଥିଲେ। ମୋର ବନ୍ଧୁ ଜଣକ ତାଙ୍କ ପିତାଙ୍କୁ ଯେତେବେଳେ କିଛି ବିଷୟ ମାଗନ୍ତି, ସେ ତାହାକୁ ତାହା ଦିଅନ୍ତି। ଥରେ ସେ ତାଙ୍କ ପିତାଙ୍କୁ ଗୋଟିଏ ସାଇକେଲ ମାଗିଲେ, ମାତ୍ର ତାଙ୍କ ପିତା ତାହା ଦେଇପାରିବେ ନାହିଁ ବୋଲି କହିଲେ। କିନ୍ତୁ ସେ କେବେ ହେଲେ ଏପରି ଅନୁରୋଧ କରିନଥିଲେ ଯାହାକି ତାଙ୍କର ପିତା ଶୁଣିନଥିଲେ କି ଉତ୍ତର ଦେଇନଥିଲେ। ଅଧିକାଂଶ ସମୟରେ ଉତ୍ତର ଥିଲା ନାହିଁ। ପ୍ରକୃତରେ ତାଙ୍କ ପିତାଙ୍କର ନାହିଁ ଉତ୍ତରଟି ହଁ ଉତ୍ତରଠାରୁ ଅଧିକ ସକାରାତ୍ମକ ଥିଲା। ତାଙ୍କର ନାହିଁ ଉତ୍ତରଟି ଆଉ ହଁ ହୋଇପାରେ ନା। ପ୍ରକୃତରେ ମୁଁ କେବେ ହେଲେ ବୁଝିପାରେ ନାହିଁ ଯେ କାହିଁକି ଯୁବା ଯୁବତୀମାନେ ସେମାନଙ୍କ ପିତାମାତାଙ୍କଠାରୁ କୌଣସି ବିଷୟରେ ଉତ୍ତର ପାଇବା ପରେ ବା ସେମାନଙ୍କର ନିଷ୍ପତ୍ତିକୁ ଜାଣିବା ପରେ ଯୁକ୍ତି ବାଢ଼ି ଚାଲିଥାନ୍ତି। ଯେତେବେଳେ ମୋ ବନ୍ଧୁଙ୍କର ପିତା ତାହାଙ୍କୁ ନାହିଁ କରନ୍ତି, ତାହା ହିଁ ତାହାଙ୍କର ଚୂଡ଼ାନ୍ତ ନିଷ୍ପତ୍ତି। ସେ ବୁଝିପାରିଲେ ଯେ ତାହାଙ୍କ ଅଧିକାଂଶ ଅନୁରୋଧର ବୁଦ୍ଧିମାନ ଉତ୍ତର ଥିଲା ନାହିଁ, ଯଦିଓ ଦିନେ ସେ ତାହା ସେହିପରି ବୁଝିପାରିନଥିଲେ। କିନ୍ତୁ ଘଟଣାଟି ହେଉଛି ସେ ମୋର ପ୍ରତ୍ୟେକଟି ଅନୁରୋଧର ଉତ୍ତର ଦେଇଥିଲେ। ଈଶ୍ୱରଙ୍କର ଅନେକ ନଷ୍ଟକଳ୍ପ ସନ୍ତାନମାନେ ଅଛନ୍ତି। ଯେତେବେଳେ ସେମାନଙ୍କୁ ନାହିଁ ବୋଲି କୁହନ୍ତି, ସେମାନେ ଅସନ୍ତୁଷ୍ଟ ହୋଇ କହନ୍ତି, ମୋର ଉତ୍ତରବିହୀନ ପ୍ରାର୍ଥନାଗୁଡ଼ିକ ରହିଅଛି, କିନ୍ତୁ ଆପଣଙ୍କର ଏପରି କୌଣସି ପ୍ରାର୍ଥନା ନାହିଁ ଯାହାର କି ଉତ୍ତର ଦିଆଯାଇ ନାହିଁ। ଈଶ୍ୱର ସଦାସର୍ବଦା ଆପଣଙ୍କ ପ୍ରାର୍ଥନା ଶୁଣନ୍ତି ଓ ଉତ୍ତର ପ୍ରଦାନ କରନ୍ତି। ଏହା ହଁ ହୋଇପାରିଥାଏ କିମ୍ବା ନାହିଁ ହୋଇପାରିଥାଏ। ଆପଣ ପ୍ରାର୍ଥନାରେ ଈଶ୍ୱରଙ୍କ ନିକଟକୁ ଯେକୌଣସି ବିଷୟ ନେଇପାରିବେ, ଛୋଟ ବିଷୟ ହେଉ ବା ବଡ଼ ବିଷୟ ହେଉ, କିନ୍ତୁ ସେହିସବୁ ଈଶ୍ୱରଙ୍କ ନିକଟରେ କ୍ଷୁଦ୍ର ବିଷୟ। ଏଠାରେ ମୁଁ ଏକ ଘରୋଇ ଦୃଷ୍ଟାନ୍ତ ଦେବାକୁ ଚାହେଁ। ପାନାମା କେନାଲକୁ ନିର୍ମାଣ କରିବା ସମୟରେ ଦୁଇ ବା ତିନି ଥର ବିଫଳ ହେବା ପରେ ଯେତେବେଳେ ଏକ ସଫଳତାପୂର୍ଣ୍ଣ ଯୋଜନା କାର୍ଯ୍ୟ କରିବାକୁ ଆରମ୍ଭ କଲା, ସେତେବେଳେ ସେମାନେ ସିଧାସଳଖ ତହିଁ ସହିତ କାର୍ଯ୍ୟ କରିବାକୁ ଚାହିଁଲେ। ଆଉ ତେଣୁକରି ସେହି କର୍ମଚାରୀମାନଙ୍କର ଛୁଟି ନଥିଲା। ଏହାର କ୍ଷତିପୂରଣ ଦେବାକୁ ଯାଇ ସେହି କର୍ମଚାରୀମାନଙ୍କର ପରିବାରଗୁଡ଼ିକୁ ସେମାନଙ୍କ ସହିତ ରହିବା ନିମନ୍ତେ ସେଠାକୁ ପଠାଗଲା। ତେଣୁକରି ଏକ ଇଞ୍ଜିନିୟର ତାଙ୍କ ସ୍ତ୍ରୀ ଓ ଛୋଟ ପୁଅ ସହିତ ସେଠାକୁ ଗଲେ, କିନ୍ତୁ ମ୍ୟାଲେରିଆର ଭୟ ହେତୁ ସେମାନେ ଏକ ନୌକାର ସଂଶୋଧନାଗାର ମଧ୍ୟରେ ରହୁଥିଲେ। ଦିନେ ଯେତେବେଳେ ତାହାଙ୍କର ସେହି ଛୋଟ ପୁଅଟି ଏକ ଖେଳନା ଗାଡ଼ି ସହିତ ତାହାଙ୍କ ପାଦ ନିକଟରେ ବସି ଖେଳୁଥିଲା, ସେହି ସମୟରେ ତାହାଙ୍କର ସେହି ଲମ୍ବା ଲମ୍ବା ନକ୍ସାଗୁଡ଼ିକ ବିଛେ ହୋଇ ପଡ଼ିଗଲା। ଆଉ ହଠାତ୍ ପୁଅଟି କାନ୍ଦିବାକୁ ଆରମ୍ଭ କଲା। ଗୋଟିଏ ଚକା ତାହାର ଖେଳନା ଗାଡ଼ିରୁ ବାହାରିଗଲା। ସେହି ଛୋଟ ପୁଅଟି ସେହି ଚକାଟିକୁ ତାହାର ଗାଡ଼ିରେ ଲଗାଇବା ପାଇଁ ବହୁତ ଚେଷ୍ଟା କଲା, କିନ୍ତୁ ଏହା ତାହା ନିମନ୍ତେ ଏକ ଆଶାଶୂନ୍ୟ ଉପାୟ ଥିଲା। ବର୍ତ୍ତମାନ ଆପଣ ଭାବିପାରନ୍ତି ଯେ ତାହାର ପିତା ତାହାକୁ ପିଟି ତାହାକୁ ସେହି କୋଠରୀରୁ ବାହାର କରିଦେବେ, କିମ୍ବା ତାହାର ମା'କୁ ଡାକି କହିବେ ଯେପରି ସେ ତାହାକୁ ସେଠାରୁ ନେଇଯାଇପାରନ୍ତି, କାରଣ ସେ ତାହାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲା। କିନ୍ତୁ ସେପରି ହେଲା ନାହିଁ। ସେ ତାହାଙ୍କର ସେହି ବଡ଼ କେନାଲର ନକ୍ସାଗୁଡ଼ିକୁ ପାଖେଇ ଦେଇ ପ୍ରଥମେ ତାହାଙ୍କ ପୁଅକୁ ଉଠାଇ ନେଇ ତାକୁ ପଚାରିଲେ, ପୁଅ କ'ଣ ହେଲା? ସେହି ପୁଅଟି ତାହାର ସେହି ଖେଳନା ଗାଡ଼ିକୁ ଗୋଟିଏ ହାତରେ ଧରିଛି ଓ ଚକାଟିକୁ ଅନ୍ୟ ହାତରେ ଧରିଛି, କିନ୍ତୁ ବାପା ସଙ୍ଗେ ସଙ୍ଗେ ସେହି ଚକାଟିକୁ ନେଇ ତାହାର ସେହି ଗାଡ଼ିରେ ଲଗାଇଦେଲେ। ସେ ତାହାଙ୍କର ପୁଅକୁ କିଶି ଦେଇ ତା ମନରୁ ଭୟ ଦୂର କରି ତାହାକୁ ପୁନର୍ବାର ସେହି ଚଟାଣ ଉପରେ ବସେଇଦେଲେ, ଯେଉଁଠାରେ ସେ ଅତି ଆନନ୍ଦର ସହିତ ଖେଳିଲା। ପ୍ରକୃତିରେ ସେ ଅତି ଉତ୍ତମ ପିତା ଥିଲେ। ବର୍ତ୍ତମାନ ପ୍ରିୟ ବନ୍ଧୁ, ଏହା ହେଉଛନ୍ତି ଈଶ୍ୱର, ଯିଏକି ସେହି ପିତାଙ୍କର ସ୍ୱଭାବ ମନୁଷ୍ୟର ହୃଦୟ ମଧ୍ୟରେ ରଖିଅଛନ୍ତି, କାରଣ ସେ ହେଉଛନ୍ତି ଦୟାଳୁ ପିତା। ଯେତେବେଳେ ଏକ ଚକା ଆପଣଙ୍କର ଗାଡ଼ି ମଧ୍ୟରୁ ବାହାରି ଆସେ, ସେତେବେଳେ ଏହା ଏକ ଅସମ୍ଭବ ରକମର ସମସ୍ୟା ପରି ଆପଣଙ୍କୁ ଜଣାଯାଇପାରେ, କିନ୍ତୁ ସେ ଆପଣଙ୍କର ପ୍ରାର୍ଥନା ଶୁଣିବେ ଓ ଉତ୍ତର ପ୍ରଦାନ କରିବେ। ଯଦି ସେ କହନ୍ତି ନାହିଁ, ତାହେଲେ ଏହା ହେଉଛି ଆପଣଙ୍କ ନିମନ୍ତେ ସବୁଠାରୁ ଉତ୍ତମ ଉତ୍ତର। ଅନେକ ସମୟରେ ମୁଁ ଯେତେବେଳେ ମୋର ପ୍ରାର୍ଥନାରେ ପ୍ରଭୁଙ୍କ ନିକଟରେ ସମସ୍ତ ବିଷୟ ରଖେ, ସେତେବେଳେ ମୁଁ ସବୁର ଉତ୍ତର ହଁ ବୋଲି ପାଏ ନାହିଁ, ତୁମରୁ କେତେକ ନାହିଁ ବୋଲି ମଧ୍ୟ ଉତ୍ତର ମିଳେ। ତେବେ ସେ ହଁ ହେଉ ବା ନାହିଁ ହେଉ, ଯାହା ମୋ ନିମନ୍ତେ ମଙ୍ଗଳଜନକ ତାହା ହିଁ ସେ ସାଧନ କରନ୍ତି। ତେଣୁକରି ଆମମାନେ ଆମମାନଙ୍କ ନିବେଦନ ସବୁ ଧନ୍ୟବାଦର ସହିତ ତାହାଙ୍କୁ ଜଣାଇବା ଉଚିତ ଓ ଆମମାନେ ତାହାଙ୍କର ହଁ ବା ନାହିଁର ଉତ୍ତରକୁ ମାନି ନେବା ଉଚିତ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଶ୍ରୋତା, ଆପଣଙ୍କ ନିମନ୍ତେ ଏକ ପ୍ରଶ୍ନ, ଆଉ ଏହି ପ୍ରଶ୍ନର ସଠିକ୍ ଉତ୍ତରଦାତାମାନଙ୍କୁ ଆମର ପଥ ପ୍ରଦର୍ଶିକା ବେତାର ଅନୁଷ୍ଠାନ ପକ୍ଷରୁ କ୍ଷୁଦ୍ର ଆକର୍ଷଣୀୟ ଉପହାରମାନ ପ୍ରଦାନ କରାଯିବ। ପ୍ରଶ୍ନର ଉତ୍ତର ଦେବା ସମୟରେ ପ୍ରଶ୍ନର ନମ୍ବର ଓ ଆପଣଙ୍କର ପୂରା ଠିକଣା ଲେଖିବାକୁ ଭୁଲନ୍ତୁ ନାହିଁ, ଆଉ ଉତ୍ତରଟି 7 ଦିନ ମଧ୍ୟରେ ଆମର ହସ୍ତଗତ ହେବା ଉଚିତ। ଉତ୍ତର ସହିତ ଆପଣଙ୍କ ଜୀବନର ସାକ୍ଷ୍ୟ ଯଦି କିଛି ଥାଏ, ତାହେଲେ ତା ଲେଖି ଜଣାଇବା ନିମନ୍ତେ ଅନୁରୋଧ। ପ୍ରଶ୍ନର ନମ୍ବର ହେଉଛି 732। ପ୍ରଶ୍ନଟି ହେଉଛି, କୌଣସି ବିଷୟରେ ଚିନ୍ତିତ ନ ହୋଇ ଆମମାନେ କ'ଣ କରିବା ଉଚିତ? ପ୍ରଶ୍ନଟି ଆଉଥରେ କହି ରଖେ, କୌଣସି ବିଷୟରେ ଚିନ୍ତିତ ନ ହୋଇ ଆମମାନେ କ'ଣ କରିବା ଉଚିତ? ପ୍ରଭୁ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।